ॐ नमो भगवते वासुदेवाय ॐ नमो भगवते वासुदेवाय श्री श्री गौरनिताय श्री श्री कृष्ण बलराम श्री श्री जगन्नाथ बलदेव सुब्रह्मारणि श्री श्री राधा कृष्णचंद्र श्री श्री लक्ष्मी सिंहदेव श्री श्री सीताराम रखुन हनुमान जी पर पाद निवेदन करी जिसकन प्रतिष्ठाचार्य श्री श्रीमादेशी भक्ति विधान स्वयं रूपवाद महाराज के पाद प्रणति निवेदन करी श्रील गुरुदेव श्री श्रीमद भक्ति सुखदानंद स्वयं गुरु महाराज के पाद प्रतिमल प्रणति निवेदन करी समस्त साधुगुरु वैष्णवान गुरु तथा समस्त भक्त सदन बंद मतृंद प्रणति निवेदन करी आम श्री भगवान हनुमान कर कथा आम कहते द्वितीय दिवस कथा कह गत काली जो विश्राम रही से कथा आरंभ करवा हनुमान जी जय लंकारे सीतादेवी संधान कर सीतादेवी संधान जो कले करी जो आीतादेवी जो कहला आम कही कथा कहवा जे जो रामचंद्र भगवान रामचंद्र मोदी प्रति प्रेरण करते हनुमान जो होती गुरु सद्गुरु सद्गुरुर प्रतीक सी होती माँ भागवत एवं सी हूँ दास्य रसर हूँ आचार्य दास्य कपिपति दास्य दास्य जो रही भाव रही भक्तिर नौटी अंगर गोटे अंग हूँ दास्य दास्य भाव यही भाव से आचार्य तेणु सीता से जो मोदी प्रदान कले राम कमलपत्राख्य पूर्ण चंद्र निभान रूप दाक्षिण्य संपन्न प्रसुतो जनकात्मदे तेणु सीतादेवी को से भगवान रामचंद्र गुणगान कले सीतादेवी समस्त भावुले रावण कौन गुप्तचर हो भावुले कि राम राम भगवान राम नाम सब उच्चारण कले श्री राम जय जय राम श्री राम जय राम जय जय भक्त नुहंती से भगवान नाम तर जुहार उच्चारित हम ना भगवद गीतार से कथा कहगला भगवान कहले जेसांग अंतगत पापं जनानां पुण्यकर्मणां ते द्वंद्वम निर्मुक्त भजन्ते मां दृढ़व्रता जो मान पापकर्म फल से नई से भगवान भजन करें तेणु भगवान नाम जो ने भजन कले तेणु सीतादेवी जान ले ये प्रकृतिर भगवान राम कर दूत मो पति दूत ये तेणु तुम सब कथा कहले चित्रकूट पर्वत रे जो कुआ रूप से जो कथा आम कही जयंत जो इंद्र पुत्र से कमी आघात करमजी दंड प्रदान करें आगे कही सारे से कथा सीतादेवी कहले यहाँ अनेक जाणी ना भगवान रामचंद्र और सीतादेवी ये दुज जानते आ तृतीय व्यक्ति से जो जयंत से जानते आउ कि जानि ना तेणु ये गुप्त कथा जो हनुमान हाथ में खबर पठे देले से सब खबर देले एवं चूड़ामणि प्रदान कले मथार जो रही चूड़ामणि से प्रदान कले हनुमान कहे यदि कहे प्रभु यदि कहे तुम जा कौन प्रमाण तेणु चूड़ामणि प्रदान कले तेणु तापर ये अशोक वाटिका सब विध्वंस है यह सब है सब आम जाने से जो रही इंद्रजीत द्वारा दिव्य अस्त्र जो ब्रह्मास्त्र से कारण से पाई जो जो आशीर्वाद प्राप्त होते बर सब प्राप्त हो सब देवता मैंने सब बर प्रदान करते ब्रह्मा कह मोर ब्रह्मास्त्र कुछ कार्य करना प्रभाव पकेब ना कि ब्रह्मास्त्र छाड़े इंद्रजीत से ब्रह्मा को सम्मान प्रदर्शन करने से बंदी हेले ना से इंद्र ब्रह्मास्त्र किसी कार्य कर ब्रह्मा तक बर दे कि से सम्मान देले से जो गले बंदी होकर कथा कहले कल गोटे निआ लगे थे जो जल जल जो निआ सब लगला चारिड़े जल जल सब हेले रावण जो पत्नी मैंने रावण सब चित्कार कले इंद्र इंद्र कौट शोचना कौन आमर नगरी सब ध्वस जड़ जा कौन कर आज कौन तो रखी मुझे चाकर विदा करदेवी तुझे हाँ शीघ्र जल पठा कहला से जल जो पकला से घीर परिणत हो गला घीटा भगवान व्यवस्था सब आहरी हो जलला ଏସବୁ ଗତକାଲି ଆମେ କଥା କହୁଥିଲେ। ତେଣୁ ତାହା ପରେ ହନୁମାନ କ'ଣ କଲେ, ଲଙ୍କାପୁର ଦହନ କଲି। ହନୁମାନଙ୍କର ଖେଦ ଆସିଲା। ହନୁମାନ ଯେତେବେଳେ ଯାଇକିରି ସମୁଦ୍ରରେ ପହଞ୍ଚିଗଲେ, ସମୁଦ୍ରରେ ପହଞ୍ଚିକି ତାଙ୍କର ଯେଉଁ ଲାଙ୍ଗୁଡ଼ରେ ନିଆଁ ଲାଗିଥିଲା ସେଇଟାକୁ ଲିଭେଇ ଦେଲେ। ତାପରେ ସେ ଚିନ୍ତା କଲେ, କହିଲେ ମୁଁ ଯେଉଁ ନିଆଁ ଲଗେଇଦେଲି ତାହେଲେ ସୀତାଦେବୀ ରହିଛନ୍ତି, ବିଭୀଷଣ ରହିଛନ୍ତି, ଏମାନେ ମଧ୍ୟ ଜଳିଯିବେ। ତାପରେ ଦେଖିଲେ ତାଙ୍କ ଲାଙ୍ଗୁଡ଼ରେ ଯଦିଓ ନିଆଁ ଲାଗିଛି କିନ୍ତୁ ଲାଙ୍ଗୁଡ଼ କିଛି ହେଇନି, ଅସୁବିଧା ହେଇନାହିଁ। ଭଗବାନ ଭକ୍ତ ସବୁବେଳେ ସୁରକ୍ଷିତ ଥାଆନ୍ତି, ଏତେ ଅସୁବିଧା ହେଲେ ମଧ୍ୟ ସୁରକ୍ଷିତ ଦେଇ, ତେଣୁ ସେ ଆଶ୍ୱସ୍ତ ହେଲେ। ତାପରେ ଧନ୍ୟା ଖଡ଼ୁ ମହାତ୍ମନୁ ଯେ ବୁଦ୍ଧ୍ୟା କୋପମୁତ୍ଥିତମ ନିରୁନ୍ଧ୍ୟତି ମହାତ୍ମାନୁ ଦୀପ୍ତମଗ୍ନି ଇମାମ୍ଭସା। ତେଣୁ ସେ ଏଇଭଳି ଭାବରେ ତାଙ୍କର ଶୋକ ଦୂର ହେଲା ଯେ ଅଗ୍ନି ମଧ୍ୟ ଭଗବାନ ଭକ୍ତଙ୍କର କିଛି କରିବେ ନାହିଁ, ଅସୁବିଧା କରିବେ ନାହିଁ। ଧନ୍ୟା କଳୁ ମହାତ୍ମାନୁ, ସେମାନେ ମହାତ୍ମା। ବୁଦ୍ଧ୍ୟା ଗୋପମୁତ୍ଥିତମ ନିରୁନ୍ଧତି ମହାତ୍ମାନୁ ଦୀପ୍ତମ ଅଗ୍ନି ମେବାମ୍ବସା। ଅଗ୍ନି ମଧ୍ୟ ତାଙ୍କ ପାଇଁ କିଛି ତାଙ୍କର କ'ଣ ତାଙ୍କୁ କିଛି ପ୍ରଭାବ ପକାଇ ପାରିବ ନାହିଁ। ତାପରେ ପୁଣି ତାଙ୍କ ସହିତ ଆସି ମିଳିତ ହେଲେ, ତାଙ୍କୁ ପ୍ରଣାମ କଲେ। ତେଣୁ ଏଇଭଳି ଭାବରେ ଯାଇକରି ଭଗବାନ ରାମଚନ୍ଦ୍ରଙ୍କୁ ସେ ଖବର ଦେଲେ। ଭଗବାନଙ୍କୁ ରାମଚନ୍ଦ୍ର ଯେଉଁ ଖବର ଦେଲେ, ଜଣେ ଆଚାର୍ଯ୍ୟ କହୁଛନ୍ତି, ଆଚାର୍ଯ୍ୟ କେମିତି ଖବର ଦିଆଯିବା କଥା, କେମିତି ଇଏ ହେଉଛନ୍ତି ଗୁରୁ, ଗୁରୁଙ୍କର ପ୍ରତୀକ ହେଉଛନ୍ତି ହନୁମାନ, ଗୁରୁଦେବ ତାଙ୍କର ପ୍ରିୟ ଭଗବାନଙ୍କର ପ୍ରିୟ କାର୍ଯ୍ୟ କରିବେ। ରାମଚନ୍ଦ୍ର ଭଗବାନ ରାମଚନ୍ଦ୍ର ସୀତାଙ୍କ ବିରହରେ ସେ ବହୁତ ଆକୁଳ ହୋଇକି ରହିଛନ୍ତି ସୀତାଙ୍କ ବିରହରେ। ତେଣୁ ହନୁମାନ ଚିନ୍ତା କଲେ କ'ଣ କହିବେ, ଆମେ ଜ୍ଞାନୀ ନାମ ଅଗ୍ରଗଣ୍ୟମ, ଜ୍ଞାନୀମାନ ବି ତ ଶ୍ରେଷ୍ଠ, ସିଏ ଭଗବାନଙ୍କ ଭକ୍ତ ଯିଏ ତାଙ୍କର କେଉଁ ଜ୍ଞାନ ଅଭାବ ରହିଛି ନା କ'ଣ, ଜ୍ଞାନୀ ନାମ ଅଗ୍ରଗଣ୍ୟମ। ତେଣୁ ସେ ଯଦି କହିବେ ମୁଁ ସୀତାଙ୍କୁ ଦେଖା ଭେଟ କଲି, ଏତିକି ଯେଉଁ କହିଥାଏ ମୁଁ କହିଲେ, ସେ ଭାବିବେ କ'ଣ ହେଲା, ମୁଁ କ'ଣ ଅସୁବିଧା ହେଲା ନା କ'ଣ, କାଳେ ଭଗବାନ ରାମଚନ୍ଦ୍ର ଭାବିବେ ଆଇ ଫାଉଣ୍ଡ ସୀତା। ଇଂରାଜୀରେ କହିଦେବେ ଆଇ ଫାଉଣ୍ଡ, ଆଇ ଯଦି କହିଦେବେ ଭଗବାନ ଚିନ୍ତା କରିବେ ଆଇ କ'ଣ ହେଲା, ଉଇ ହେଇଗଲା କି, ଆଇ କ'ଣ ହେଲା, ପାଇଲୁନି ନା କ'ଣ, ଏମିତି ଚିନ୍ତା ଆସିବ ଭଗବାନଙ୍କର ଆଇ। ଆଉ ଯଦି କହିବେ ସୀତା, ମୁଁ ସୀତାଙ୍କୁ ପାଇଲି ନ କହିକି ସୀତା କହିଲୁନି, ସୀତା କ'ଣ ହେଲା, ଅସୁବିଧା ହେଇଗଲା, ତାଙ୍କର କିଛି ଅସୁବିଧା ହେଇଗଲା, ତାଙ୍କର ଆକୁଳତା ବଢ଼ିଯିବ। ତେଣୁ କିଭଳି ମେସେଜ ଦେବେ, କ'ଣ କହିବେ, ତେଣୁ ସେ କହିଲେ ଯଦି ଯଦି କହିବେ ସୀତା ଫାଉଣ୍ଡ ଆଇ, ସୀତାଙ୍କୁ ମୁଁ ପାଇଲି ମୁଁ, ଏକଥା କହିଲେ ସୀତା ଯେତେବେଳେ ଶୁଣିବେ ସେତେବେଳେ ରାମଚନ୍ଦ୍ର ଭଗବାନଙ୍କର ପୁଣି ଉଦ୍ବେଗ ହେଇଯିବ, କ'ଣ ହେଲା ସୀତାଙ୍କର କିଛି ଅସୁବିଧା ହେଲା କି, କିଛି ମୋର ବିରହରେ କିଛି ଆତ୍ମହତ୍ୟା କରିଦେଲେ କି, କ'ଣ କଲେ କି, ଏଇଭଳି ଭାବରେ ଚିନ୍ତା କରୁଛନ୍ତି ହନୁମାନ କ'ଣ କହିବେ। ତେଣୁ ସିଏ କହିଲେ ଫାଉଣ୍ଡ, ପ୍ରଥମେ କହିଲେ ପାଇଲି, ଫାଉଣ୍ଡ ବୋଲି କହିଦେଲେ, ଫାଉଣ୍ଡ ବୋଲି ଯେତେବେଳେ କହିଲେ ଭଗବାନ ରାମଚନ୍ଦ୍ର ଆଶ୍ୱସ୍ତ ହେଇଗଲେ। ଫାଉଣ୍ଡ ମାନେ ପାଇଗଲି, ସୀତାଙ୍କୁ ପାଇଗଲି, ଫାଉଣ୍ଡ ମାନେ ସୀତାଙ୍କୁ ପାଇ, ସୀତାଙ୍କ ପାଇଁ ଅନ୍ୱେଷଣ ଯାଇଥିଲେ, ଫାଉଣ୍ଡ ବୋଲି କହିଦେଲେ ପାଇଗଲି, ଯେତେବେଳେ ଜାଣିଲେ ସୀତା ଭଗବାନ ରାମଚନ୍ଦ୍ର ଆଶ୍ୱସ୍ତ ହେଇଗଲେ। ତାପରେ ସେ କହିଲେ ଫାଉଣ୍ଡ ନା କାହାକୁ ପାଇଲ, ନା ସୀତା, ସୀତାଙ୍କୁ ପାଇଲି, ତାପରେ ଆଈ, ଫାଉଣ୍ଡ ସୀତା ଆଈ, ଏଇଭଳି ଭାବରେ ଜଣେ ମୁଁ ଶୁଣୁଥିଲି ଜଣ କଥା, ଏଇଭଳି ଭାବରେ କୁହାଯାଇଛି। ତେଣୁ ଭଗବାନ ତା ଦେଖେଇଲେ ମଧ୍ୟ, ସୀତାଦେବୀ ତାଙ୍କୁ ଚୂଡ଼ାମଣି ଦେଇଥିଲେ, ତାଙ୍କୁ ଦେଖେଇଲେ, ରାମଚନ୍ଦ୍ର ବହୁତ ଖୁସି ହେଇଗଲେ, ବହୁତ ଆନନ୍ଦିତ ହେଇଗଲେ, କହିଲେ ମୋ ପାଖରେ ବର୍ତ୍ତମାନ କିଛି ନାହିଁ, କ'ଣ ମୁଁ ଦେବି କହିକି ଆଲିଙ୍ଗନ କରିଦେଲେ, ତାଙ୍କୁ ଆଲିଙ୍ଗନ କରିଦେଲେ, କେବଳ ଆଲିଙ୍ଗନ ରହିଛି ମୋ ପାଖରେ ଆଉ କିଛି ନାହିଁ କହି ଆଲିଙ୍ଗନ କରିଥିଲେ। ତେଣୁ ଭକ୍ତଙ୍କର କେତେ ଯେ ଆନନ୍ଦ, ସେ ଆଲିଙ୍ଗନ ପ୍ରାପ୍ତ ହୋଇ ଭଗବାନଙ୍କର ସଙ୍ଗ ପ୍ରାପ୍ତ ହେଲେ, ସେ ଆଲିଙ୍ଗନରେ କେତେ ହନୁମାନଜୀଙ୍କର କେତେ ଆନନ୍ଦ ନ ହୋଇଥିବ। ତେଣୁ ଏହିଭଳି ଭାବରେ ସବୁ ଦିଆଗଲା। ତାପରେ ଭଗବାନ ରାମଚନ୍ଦ୍ର ହନୁମାନ ପ୍ରଶଂସା କଲେ, ହୃଦୟରେ ଲଗେଇଲେ, ତାଙ୍କୁ ଆଲିଙ୍ଗନ କଲେ। ତେଣୁ ହନୁମାନ ସବୁ ଲଙ୍କାର ବିଷୟରେ କହିଲେ, ଏଇଭଳି ଭାବରେ ସବୁ ଲଙ୍କାର ବର୍ଣ୍ଣନା କଲେ। ତାପରେ ଯୋଜନା ପ୍ରସ୍ତୁତ ହୋଇଗଲା ଯିବା ପାଇଁ, ବର୍ତ୍ତମାନ ଲଙ୍କା ବିଜୟ ହେବ। ଏଇଟା ହେଉଛି ସୁନ୍ଦରାକାଣ୍ଡର କଥା। ସୁନ୍ଦରାକାଣ୍ଡ ନାମ କାହିଁକି ହେଇଛି ନା, ଯେଉଁ ହନୁମାନ ରହିଛନ୍ତି, ହନୁମାନ ଏଭଳି ଭଗବାନଙ୍କର ପ୍ରିୟ କାର୍ଯ୍ୟ କଲେ, ଭଗବାନଙ୍କୁ ସେ ବହୁତ ସୁନ୍ଦର ଲାଗିଲେ, ସୁନ୍ଦରାକାଣ୍ଡ ସେଥିପାଇଁ ନାମ ହେଲା ସୁନ୍ଦରାକାଣ୍ଡ। ସୁନ୍ଦରାକାଣ୍ଡ ଭଗବାନଙ୍କର, ଆମର ଯେଉଁ କଥା ରହିଛି ବିୟୁଟି କେଉଁଠି ରହିଛି, ଯେଉଁ ରହିଛି କ'ଣ ବିୟୁଟି ବା କ'ଣ ସୌନ୍ଦର୍ଯ୍ୟ, ସୌନ୍ଦର୍ଯ୍ୟ କେଉଁଠି ରହିଛି? କୋଇଲି କ'ଣ ସୁନ୍ଦର ଦେଖିବା ପାଇଁ କଳା, କିନ୍ତୁ ତାହାର ସ୍ୱରରେ ସେ ସୌନ୍ଦର୍ଯ୍ୟ ଆସିଯାଏ। ଜଣେ ସ୍ତ୍ରୀ, ସ୍ତ୍ରୀ ଲୋକର ସୌନ୍ଦର୍ଯ୍ୟ କେଉଁଟା, ଖାଲି ଗୋରା ହୋଇଗଲେ ସେ ସୌନ୍ଦର୍ଯ୍ୟ ତାର ବଢ଼ିଯାଏ ନା, ତାର ସତୀତ୍ୱ ଉପରେ ନିର୍ଭର କରେ ତାର ସୌନ୍ଦର୍ଯ୍ୟ। ଏଇଭଳି ଭାବରେ କଥା ରହିଛି, ଜ୍ଞାନୀ ଜଣେ ବ୍ୟକ୍ତି ଯେତେ ଅସୁନ୍ଦର ହେଲେ ମଧ୍ୟ ଯଦି ବଡ଼ ଜ୍ଞାନୀ ଯଦି ରହିଛି, ଜ୍ଞାନୀ ବ୍ୟକ୍ତି ରହିଛନ୍ତି ଯେ ସୁନ୍ଦର ଦେଖାଯିବେ। ଏଇଭଳି ଭାବେ ମୋର ନିଜର ପର୍ସନାଲ୍ ଏକ୍ସପିରିଏନ୍ସ ମୁଁ କହିବି, ଜଣେ ବକ୍ତା ଥିଲେ ଦେଖିବା ପାଇଁ ଏତେ ସୁନ୍ଦର ନଥିଲେ ସିଏ। ମୁଁ ତାଙ୍କୁ ଦେଖି ପ୍ରଥମେ ଭାବୁଥିଲି କ'ଣ ଏମିତି ରହିଛନ୍ତି ଆଉ ଇଏ କ'ଣ, ମୋତେ କାହିଁକି ସୁନ୍ଦର ଲାଗୁନଥିଲା, ତାଙ୍କର ଶରୀରଟା ଏତେ ସୁନ୍ଦର ନଥିଲା। କିନ୍ତୁ ଯେତେବେଳେ କଥା କହିଲେ, ଓହ ତାଙ୍କର ସୌନ୍ଦର୍ଯ୍ୟ ମୋ ପାଖରେ ପ୍ରସ୍ଫୁଟିତ ହୋଇଗଲା, ସୌନ୍ଦର୍ଯ୍ୟ କେତେ ସୁନ୍ଦର, କେତେ ସୁନ୍ଦର, ଏଇଭଳି ଭାବରେ ମୋତେ ଲାଗିଲା ମୋର ନୃତ୍ୟର ଅନୁଭୂତି ସେଇଟା। ଇଏ ହେଉଛି ସୌନ୍ଦର୍ଯ୍ୟ। ଆଉ ଆମର ପ୍ରଭୁପାଦ ମହାରାଜ କହନ୍ତି ଲିକ୍ୱିଡ୍ ବିୟୁଟି, କ'ଣ ସୌନ୍ଦର୍ଯ୍ୟ, ଲିକ୍ୱିଡ୍ ବିୟୁଟି ବିଷୟରେ ଆମେ କହିବା ନାହିଁ ଏତେ କଥା। ତେଣୁ ଏଇଭଳି ଭାବରେ ବର୍ତ୍ତମାନ ପ୍ରସ୍ତୁତି ହୋଇଗଲା, ସବୁ ଆସି ପହଞ୍ଚିବେ ଲଙ୍କା ଉପରେ ବିଜୟ କରିବେ। ଲଙ୍କା ଉପରେ ଯେଉଁ ବିଜୟ କରିବେ, ଆମେ ଗତକାଲି କହିଥିଲୁ, ସବୁ ଆସିଥିଲେ, ଜାମ୍ବବାନ କହିଥିଲେ, ଖବର ଦେଇଥିଲେ ହନୁମାନଙ୍କୁ ତାଙ୍କର ଉତ୍ପତ୍ତି ବିଷୟରେ। ପୁଞ୍ଜକସ୍ଥଳା ଯେଉଁ ଅପ୍ସରା ରହିଛନ୍ତି, ସେ ଅଭିଶାପଗ୍ରସ୍ତ ହୋଇକରି ଆସିଥିଲେ ଅଞ୍ଜନା ରୂପରେ, ତାଙ୍କର ପୁତ୍ର ରୂପରେ ଆସିଥିଲେ ହନୁମାନ। ତେଣୁ ହନୁମାନ ଏତେ ଶକ୍ତିଶାଳୀ ଥିଲେ, ଶିବଜୀଙ୍କର ଅବତାର ବୋଲି କୁହାଯାଏ। ଦଶ ଶିବଜୀ ହେଉଛନ୍ତି ଏକାଦଶ ରୁଦ୍ର। ଏ ଯେଉଁ ଶିବ କ'ଣ ରାବଣ ଯେଉଁ ପୂଜା କରିକି ଦଶ ଶିର ଯେଉଁ ଦେଇକରି ପକେଇକିରି ସବୁ ଶିବଜୀଙ୍କର ଏକାଦଶ ରୁଦ୍ର, ଦଶଟି ରୁଦ୍ରର ସେ ପ୍ରାପ୍ତ ହୋଇଗଲେ ଶକ୍ତି, ଆଉ ଗୋଟିଏ ରୁଦ୍ର ଯେଉଁ ରହିଲେ ସିଏ ଆସିଲେ ହନୁମାନ ରୂପରେ ଆସିଲେ ବର୍ତ୍ତମାନ। ଏ ଦଶଶିର ରାବଣ କହିଲେ କ'ଣ, ଆମେ ସବୁ ଦଶଶିର ରାବଣ, ଆମେ ମଧ୍ୟ ଦଶଶିର ରାବଣ। ଏ ଯେଉଁ ଆମର କହିଛନ୍ତି ଜଣେ ଆଚାର୍ଯ୍ୟ ଗୋବିନ୍ଦ ରାଜ ବୋଲି ରହିଛନ୍ତି ଆଚାର୍ଯ୍ୟ, ଜଣେ ଟୀକା ଦେଇଛନ୍ତି, ଖାଲି ଆମେ ଶୁଣିଦେଲେ ହେବନି କଥା, ତା'ର ତତ୍ତ୍ୱଟା ରହିଛି, ତତ୍ତ୍ୱଟା ହେଉଛି ଏଇଟା। ରାବଣ କହିଲେ ଯେଉଁ ଦଶଶିର କହିଲେ ଆମର ଦଶଶିର ରହିଛି, କ'ଣ କ'ଣ ନା, ପାଞ୍ଚଟି ଜ୍ଞାନେନ୍ଦ୍ରିୟ, ପାଞ୍ଚଟି କର୍ମେନ୍ଦ୍ରିୟ, ଏଇ ଦ୍ୱାରା ଆମର ଗର୍ବ ଅହଙ୍କାର ଲଙ୍କିନୀ ଯେଉଁ ହତ୍ୟା କଲେ, ଯେଉଁ ଅହଙ୍କାରକୁ ହତ୍ୟା କଲେ ଭଗବାନ। ଅନ୍ତିମରେ ଭଗବତ ଗୀତାର ଜ୍ଞାନ ଦେଇକରି ଅନ୍ତିମରେ କହିଲେ ଯେ ମଚିତ ସର୍ବଦୁର୍ଗାଣି ମତ୍ ପ୍ରସାଦା ତରିଶେଷି ଅଥଚ୍ୟତମ ଅହଙ୍କାରା ନ ଶେଷେଷି ବିନକ୍ଷସି। ଅହଙ୍କାର ବଶତଃ ଆମେ କଥା ଶୁଣୁନି ଭଗବାନ କଥା, ଏ ଅହଙ୍କାର ହେଉଛି ଲଙ୍କିନୀ ଅହଙ୍କାର। ତେଣୁ ଅହଙ୍କାର ଯେତେବେଳେ ମାରିଲେ ଗୋଟେ ମୁଥ, ହନୁମାନ ଯେତେବେଳେ ମାରିଲେ, ସେତେବେଳେ ସେ ଆମେ କହିଥିଲେ ତାହା ତ ମୋର ବହୁତ ହୋଇଛି, ଆପଣଙ୍କୁ ଭଳି ସତ୍ସଙ୍ଗ ପ୍ରାପ୍ତ ହେଲି। ଯେଉଁ ଭାଗବତରେ ଗୋଟେ ଶ୍ଳୋକ ଅଛନ୍ତି, ଲଭେ ମାତ୍ର ସାଧୁ ସଙ୍ଗେ ତୁଳେଆମ ଲଭେ ନା ପିନ ସ୍ୱର୍ଗଂ ନା ପୁନଃ ଭବମ, ତ ସେଇଟା ମଧ୍ୟ ସେ କଥା କହିଥିଲେ ସେ ଲଙ୍କିନୀ, ଆମେ ଗତକାଲି କହୁଥିଲେ। ତେଣୁ ଇଏ ହେଉଛି ଆମର ସେହିଭଳି ଭାବରେ ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ ଯେଉଁ ରହିଛି, ଏହାଦ୍ୱାରା ଆମେ ଅହଙ୍କାର ଦ୍ୱାରା ଗ୍ରସ୍ତ ହୋଇକରି ଆମେ ବିଭିନ୍ନ ପ୍ରକାର ଭଗବାନଙ୍କର ଭୁଲି ବିଭିନ୍ନ ପ୍ରକାର ଭାବୁଛେ ଆନନ୍ଦ ପ୍ରାପ୍ତ ହେବା ପାଇଁ। ତେଣୁ ଏ ଯେଉଁ ମନଟା, ଆମର ମନଟା ହେଉଛି ସେଇଭଳି, ଆମର ମନଟା ଏଇ ଦଶ ଇନ୍ଦ୍ରିୟମାନଙ୍କ ଦ୍ୱାରା ଅହଙ୍କାର ଦ୍ୱାରା ବନ୍ଦୀ ହୋଇକି ରହିଛି, ମନ ଛଟପଟ ହେଉଛି। ସୀତାଦେବୀ ଯେଉଁଭଳି ଭାବରେ ଛଟପଟ ହେଉଥିଲେ ଅଶୋକ ବାଟିକାରେ, ସେଇଭଳି ଭାବରେ ଆମ ମନ ଛଟପଟ ହେଉଛନ୍ତି। ରାମ ଭଗବାନ ରାମଚନ୍ଦ୍ର ଯେମିତି ସୀତାଙ୍କୁ ଉଦ୍ଧାର କରିଥିଲେ, ସେଇଭଳି ଭାବରେ ଭଗବାନ ଚେଷ୍ଟା କରୁଛନ୍ତି ଆମକୁ ଉଦ୍ଧାର କରିବା ପାଇଁ, ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଆମେ କହିଥିଲେ ଭଗବାନ କୃଷ୍ଣ କହିଲେ, ତୁମେ କାହା ଜାଲ ତିଆରି କର, ଜାଲ ତିଆରି କରି ଛାଡ଼, ତାଙ୍କୁ ସବୁ ଆଣ ମୋ ପାଖକୁ ଆଣ, ଯେମିତି ହନୁମାନ ଆସିଲେ ସନ୍ଦେଶ ଦେଲେ, ସେଇଭଳି ଭାବରେ ସବୁ ତାଙ୍କୁ ସବୁ ଉଦ୍ଧାର କରାଯିବ। ଭଗବାନ ସବୁବେଳେ ତାଙ୍କ ପାଇଁ ବ୍ୟାକୁଳ, ତାଙ୍କୁ କେମିତି ଉଦ୍ଧାର କରିବେ, ବନ୍ଦୀ ହୋଇକରି ଆମେ ରହିଛେ ବର୍ତ୍ତମାନ ଅଶୋକ ବାଟିକାରେ, ସବୁବେଳେ ଶୋକ କରୁଛେ ଅଶୋକ ବାଟିକାରେ, ଶୋକ ସବୁବେଳେ ଚାଲିଛି ଆମର, ଶୋକ ମୋହ ଭୟ ଏ ତିନୋଟି ଜିନିଷ ରହିଛି, ଇଏ ହେଉଛି ଭବରୋଗର ପ୍ରତୀକ। ତେଣୁ ଏଇଭଳି ଭାବରେ ବହୁତ ତତ୍ତ୍ୱ ସବୁ ରହିଛି, ଯେଉଁ ରହିଛି 100 ଯୋଜନର ସମୁଦ୍ର ରହିଛି, ଏ ଶହେଯୋଜନ ସମୁଦ୍ର ନେଇକରି ରାବଣ ଗର୍ବ କରୁଥିଲା, ମୁଁ ଫୁଲି ପ୍ରୋଟେକ୍ଟେଡ୍, ଶହେ ଯୋଜନ ସମୁଦ୍ର କ'ଣ ଆସିପାରିବ କିଏ, ଶହେ ଯୋଜନ ସମୁଦ୍ର ଲଙ୍ଘନ କରିପାରିବ, ମୋର ପୁଷ୍ପ ବାଟିକା ରହିଛି, ପୁଷ୍ପ ବିମାନ ରହିଛି, ମୁଁ ପଳାଇ ଆସିଲି, ଆଉ କିଏ ଆସିପାରିବ? ଶହେ ଯୋଜନ, ଯୋଜନ ନୁହଁ କି ଦୁଇ ଯୋଜନ ନୁହଁ, ଦଶ ଯୋଜନ ନୁହଁ କି କୋଡ଼ିଏ ଯୋଜନ, ଶହେ ଯୋଜନ, ଆଠଶହ ମାଇଲ, ବାରଶହ କିଲୋମିଟର ଜଳରାଶି, ତେଣୁ ତିମିଙ୍ଗଳ ଇତ୍ୟାଦି ସବୁ ଜୀବ ରହିଛନ୍ତି ଜଳ ଭିତରେ, ମଧ୍ୟ ବହୁତ ପ୍ରକାର ଜଳ ଭିତରେ ମଧ୍ୟ ବହୁତ ପ୍ରକାର ଜୀବ ରହିଛନ୍ତି। ହନୁମାନ ଯେତେବେଳେ ଆସିଲେ ସେସବୁ ପ୍ରତିବନ୍ଧକ ସବୁ ଦେଖିଲେ, ପ୍ରାପ୍ତ ହେଲେ, ଏ ଗୁରୁ ସେହିଭଳି ଭାବରେ ତାକୁ ଶିଷ୍ୟକୁ ଯେତେବେଳେ ଉଦ୍ଧାର କରନ୍ତି, ବହୁତ ପ୍ରକାର ପ୍ରତିବନ୍ଧକ ଆସେ, କିନ୍ତୁ ଗୁରୁ ସେସବୁ ପ୍ରତିବନ୍ଧକକୁ ଦୂର କରିକରି ଶିଷ୍ୟକୁ ଉଦ୍ଧାର କରନ୍ତି। ଯେମିତି ହନୁମାନ ସୀତାଦେବୀଙ୍କର ଅନ୍ୱେଷଣ କରି ତାପରେ ପୁଣି ତାଙ୍କୁ ଉଦ୍ଧାର କରାଯିବ। ଆମର ମନ ସେହିଭଳି ଭାବରେ ବନ୍ଦୀ ହୋଇକି ରହିଛି, ତେଣୁ ଆମର ଗୋଟେ ବହୁତ ସୁନ୍ଦର କଥା କହୁଥିଲେ, ଏଇ ଜାଲ, ଜାଲଟାକୁ ମଧ୍ୟ ବିଭିନ୍ନ ପ୍ରକାର ବ୍ୟବହାର କରାଯାଉଛି, କଥା କୁହାଯାଉଛି, ଯେଉଁ କବାଡ଼ି, ଆମର ସେ ଜଣେ କହୁଥିଲେ କବାଡ଼ି, କବାଡ଼ି ଯେଉଁ ଖେଳ ହେଉଛି କ'ଣ ସେଇଟା, କବାଡ଼ି ଖେଳ କ'ଣ, କବାଡ଼ି କିଏ ଖେଳିଛ, କବାଡ଼ି ଖେଳ କ'ଣ, ଯାଇକିରି ଶତ୍ରୁପକ୍ଷରେ ଆକ୍ରମଣ କରିବ, ଶତ୍ରୁପକ୍ଷରେ ଆକ୍ରମଣ, ଶତ୍ରୁପକ୍ଷ ଚେଷ୍ଟା କରି କେମିତିକୁ ତାଙ୍କ ବନ୍ଦୀ ଭିତରୁ ନେଇଯିବ, ଏବଂ ଇଏ ଯିଏ କବାଡ଼ି ଯାଉଥିବ, କବାଡ଼ି କହିକି ଯାଉଥିବ, ସେ ଚେଷ୍ଟା କରିବ ତାଙ୍କୁ ଲାତ୍ ମାରିକି ପଳାଇ ଆସିବ, ନାଇଁ କି, ଏଇଟା ହେଉଛି କବାଡ଼ି ନା। ତେଣୁ ସେହିଭଳି ଭାବରେ ଇଏ କେତେ କବାଡ଼ି କରିପାରିବ, କବାଡ଼ି କବାଡ଼ି କବାଡ଼ି, ଆମର ହେଉଛି କବାଡ଼ି କବାଡ଼ି ଖେଳ ଚାଲିଛି, କ'ଣ ମାୟା ସହିତ ଯାଇ ଆମେ ଯୁଦ୍ଧ କରୁଛେ, କବାଡ଼ି କବାଡ଼ି, ପ୍ରଭୁପାଦ ମହାରାଜ ଯାଇଥିଲେ କବାଡ଼ି କବାଡ଼ି କହିକି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ବହୁତ ପ୍ରକାର ପ୍ରତିବନ୍ଧକ ଆସିଛି, ବହୁତ ପ୍ରକାର ପ୍ରତିବନ୍ଧକ, ଯେଉଁମାନେ ଆଗରୁ ତା ପୂର୍ବରୁ ଯାଇଥିଲେ ପ୍ରଭୁପାଦଙ୍କ ପୂର୍ବରୁ, ମାୟାର ଇଏ ସବୁ ରହିଛି, ମାୟାର ତାଙ୍କର ଉପରେ ଆକ୍ରମଣ ହେବ, ମାୟା ଆକ୍ରମଣ କରିବ। ପ୍ରଭୁପାଦ ମହାରାଜଙ୍କର କନ୍ଭର୍ସେସନ୍ ଲେଖାଯାଇଛି, ଜଣେ ସ୍ତ୍ରୀ ଲୋକ ସେହିଭଳି ଭାବେ ଚାହୁଁଥିଲେ ପ୍ରଭୁପାଦଙ୍କୁ ତାଙ୍କର କ୍ୟାପ୍ଚର୍ ନେବା ପାଇଁ, କିନ୍ତୁ ହରିଦାସ ଠାକୁର ଯେଉଁ ବେଶିଆ ଯାଇଥିଲେ କ୍ୟାପ୍ଚର୍ କରିବା ପାଇଁ, ମାୟାଦେବୀ ମଧ୍ୟ ଆସି ପରୀକ୍ଷା କରିଥିଲେ, ସେହିଭଳି ଭାବେ ପ୍ରଭୁପାଦ ମହାରାଜ ମଧ୍ୟ ଜଣେ ଆସିଥିଲେ ତାଙ୍କୁ କ୍ୟାପ୍ଚର୍ କରିବା ପାଇଁ। ପ୍ରଭୁପାଦ ମହାରାଜ ସେ ଗୁରୁ, ଗୁରୁ ହନୁମାନ ଭଳି ସେ ମଧ୍ୟ ଗୁରୁ, ବସିଗଲେ ନ୍ୟୁୟର୍କ ଭଳି ସହରରେ, ଯେଉଁଠି ବହୁତ ଚାକଚକ୍ୟ ରହିଛି, କଳିଯୁଗର ବହୁତ ପ୍ରକାର ଆଡ଼ଭାନ୍ସମେଣ୍ଟ ରହିଛି, ସେଇଠି ଯାଇ କବାଡ଼ି କବାଡ଼ି କହିଲେ, ହରେ କୃଷ୍ଣ କହି ସବୁ ଯେତେବେଳେ ତାଙ୍କୁ ବାନ୍ଧି ପକାଇବେ, ମାୟା ମାୟା ସବୁ ପ୍ରକାର ଚେଷ୍ଟା କରି ବାନ୍ଧି ପକାଇବ, ବାନ୍ଧି ପକାଇଲେ ଯେଉଁମାନେ ବୁଦ୍ଧି, ଯେଉଁମାନେ ବହୁତ ବଳଶାଳୀ ଅଛନ୍ତି, ସେ ତାଙ୍କୁ କେୟାର୍ ନ କରି ତାଙ୍କୁ ଆଣିକି ପଳାଇ ଆସିବ ଏଠିକି, ଯେଉଁ ବାଉଣ୍ଡରୀକୁ ଘିନି ଆସିବେ, ବାଉଣ୍ଡରୀ ଘିନି ଆସିଲେ ଆସିଗଲା ଭଗବତ ଧାମ ଆସିଗଲା। ତେଣୁ ସେହିଭଳି ଭାବେ ପ୍ରଭୁପାଦ ମହାରାଜ ବୁଲିକି ତାଙ୍କୁ ସବୁ ଉଦ୍ଧାର କଲେ, ସିଏ କ'ଣ ମାୟାର ଅଧୀନ ହେବେ, ତାଙ୍କୁ ମାୟାର ସବୁ ଉଦ୍ଧାର କଲେ, ମାୟାର ସବୁ ଉଦ୍ଧାର କଲେ, ଏସବୁ ପ୍ରତୀକ ସବୁ ରହିଛି ରାମଜୀଙ୍କର କଥାରେ। ଆମର ସବୁ ଆଚାର୍ଯ୍ୟମାନେ ଗୋବିନ୍ଦ ରାଜ ଜଣେ ଦେଇଛନ୍ତି ଟୀକା ଆଚାର୍ଯ୍ୟ, ଶ୍ରୀ ସମ୍ପ୍ରଦାୟରେ ସେମାନେ ରାମଙ୍କର ରାମଙ୍କର ଭକ୍ତ, ତେଣୁ ସେମାନେ ସବୁ ବହୁତ ଟୀକା ଦେଇଛନ୍ତି। ଗୋବିନ୍ଦାଚାର୍ଯ୍ୟ ଗୋଟେ ଜଣେ ଅଛନ୍ତି ଗୋବିନ୍ଦ ରାଜ, ସେ ଏଇସବୁ ଟୀକା ଦେଇଛନ୍ତି। ଏଇଭଳି ଭାବରେ କଥା ଅଛି, ଆମର ଜଣେ କହିଲେ ଯେଉଁ ରହିଛି କଳିକାଳରେ ଏଇଭଳି ଭାବରେ ଅବସ୍ଥା ହେବ। ଭଗବତ ଗୀତାରେ ଭଗବାନ କହିଲେ ଆର୍ତ୍ତ ଜିଜ୍ଞାସୁର ଅର୍ଥାତ୍ ଜ୍ଞାନୀଚ ଭର୍ତ୍ତର ସବ, ସେମାନେ ଚତୁର୍ବିଧା ଭଜନ୍ତି ମା, ସେମାନେ ଭଗବାନଙ୍କୁ ଭଜନ କରନ୍ତି। କିନ୍ତୁ କଳିଯୁଗ ପାଇଁ କ'ଣ ହେଉଛି, କଳିଯୁଗର ଅବସ୍ଥା ହେଉଛି କ'ଣ ନା, କ'ଣ କୁହାଯାଉଛି, ଡିଷ୍ଟ୍ରେସ, ଖାଲି ଆର୍ତ୍ତ ନୁହଁ, ମୋର ଡିଷ୍ଟ୍ରେସ ଅଧିକ ଆର୍ତ୍ତ, ମୋଷ୍ଟ ଡିଷ୍ଟ୍ରେସ ଆହୁରି ଅଧିକ ଆର୍ତ୍ତ, ଏକ୍ସଟ୍ରିମଲି ଡିଷ୍ଟ୍ରେସ ଆହୁରି 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 ଅଧିକ, ବର୍ତ୍ତମାନ ସବୁ ଅବସ୍ଥା ସେଇ ହେଇଯାଇଛି, କରୋନା ହେଉଛି ଆହୁରି ସବୁଠାରୁ ଆର୍ତ୍ତନାଦ ସବୁ କରୁଛନ୍ତି। ତେଣୁ ଏଇଭଳି ଭାବରେ ଜଣେ ଭଗବାନଙ୍କର ଯେଉଁମାନେ ସ୍ୱୀକୃତିବାନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯିବେ। ତେଣୁ ଏଇଭଳି ଭାବରେ ସବୁ ଆସିଲେ, ରାମଜୀ ଯେଉଁ ଖବର ଦେଲେ, ରାମଜୀଙ୍କୁ ଖବର ଦିଆଗଲା, ତେଣୁ ଆସିଲେ ସମୁଦ୍ର ତଟକୁ ଆସିଲେ, ତିନି ଦିନ ଧରି ଉପବାସ ରହିଲେ, ତଥାପି ଶୁଣିଲେନି ଯେତେବେଳେ, ସେତେବେଳେ ଭଗବାନ ଯେଉଁ କ୍ରୋଧ ପ୍ରକାଶ କଲେ, ତାଙ୍କର ଯେଉଁ ଭୂଭଙ୍ଗୀ ରହିଛି, ଚକ୍ଷୁର ରକ୍ତିମା ହୋଇଗଲା, ଲାଲ ହୋଇଗଲା କ୍ରୋଧରେ ହୋଇଗଲା, ସେଇଥିରେ ସମୁଦ୍ର ଶହେ ଯୋଜନର ସମୁଦ୍ର ରହିଛି, ସେସବୁ ଜଳଜୀବମାନେ ସବୁ ରହିଥିଲେ, ଛଟପଟ ହେଲେ, ନିଆଁରେ ତାତିଲା ଭଳିଆ ହେଇଗଲେ, ଛଟପଟ ହେଲେ, ବରୁଣଦେବ ଜାଣିକି ପଳେଇ ଆସିଲେ, ଭୁଲ ମାଗିଲେ, କ୍ଷମା ପ୍ରାର୍ଥନା କଲେ, ପ୍ରଭୁ ଭୁଲ ହେଇଗଲା, ମୋତେ କ୍ଷମା କରନ୍ତୁ। ଆମର ଶ୍ରୀ ଶ୍ରୀମନ୍ଦ ରାଧାମୋହନ ସ୍ୱାମୀ ମହାରାଜ କହନ୍ତି, ଆମର ପୃଥିବୀର ଯେତେ ବୈଜ୍ଞାନିକ ଅଛନ୍ତି ସମସ୍ତେ ଆସିକିରି ମିଶିକିରି ଗୋଟେ ଲୋଟାରେ ଗୋଟେ ଛୋଟିଆ ପାତ୍ରରେ ପାଣି ସେତିକି ରଖିଥିବା, ଗୋଟେ ଲୋଟାରେ ଲୋଟେ ପାଣି ରଖିଥିବା, ତାକୁ ଯେତେ କ୍ରୋଧ ପ୍ରକାଶ କରି ଯେତେ ଆଖି ଦେଖେଇଲେ ମଧ୍ୟ ତାକୁ ଟିକିଏ ହେଲେ ଉଷୁମ କରିପାରିବେ ନାହିଁ। ଇଏ ଭଗବାନଙ୍କର ଭଗବତ୍ତା। ତେଣୁ ଯେତେବେଳେ ଏଇଭଳି ଭାବରେ ବରୁଣଦେବ କହିଲେ, ଚାଲିଲା, ତିଆରି ହେଲା, ସେତୁ ନିର୍ମାଣ ହେଲା, ଶହେ ଯୋଜନ ଦଶ ଯୋଜନ ବିସ୍ତାର, ଦଶ ଯୋଜନ ଦୈର୍ଘ୍ୟ, ଏ ପ୍ରସ୍ତ ଦୈର୍ଘ୍ୟ ହେଉଛି ଶହେ ଯୋଜନ, ତିଆରି ଚାଲିଲା, ନଳ ନୀଳ ସବୁ ରାମ ସବୁ ଲେଖିକିରି ସବୁ ଇଏ କଲେ, ପଥର ନିର୍ମାଣ ସେତୁବନ୍ଧ ନିର୍ମାଣ ହେଲା। ତେଣୁ ନିର୍ମାଣ ହେଲା ଯେତେବେଳେ ଗୋଟେ ଶାସ୍ତ୍ର ବର୍ଣ୍ଣନା କରାଯାଇଛି, ରାବଣ ଚେଷ୍ଟା କଲା କେମିତି ଏଇଟା ଭାଙ୍ଗିଦେବ। ଆମେ ଭକ୍ତିରେ ଯେଉଁ ଅଗ୍ରଗତି କରୁଛେ, ଯେଉଁମାନେ ଭକ୍ତ ବିଦ୍ୱେଷୀ ଅଛନ୍ତି ସେମାନେ ଚେଷ୍ଟା କରିବେ ଗୋଡ଼ ଧରି ଟାଣିଦେବା, ଏ ଯେଉଁ ଭକ୍ତିର ପାଇଁ ଉପରକୁ ଯାଉଛି ଟାଣିଦେବା। ସେଭଳି ଭାବେ ରାବଣ ବ୍ୟବସ୍ଥା କରିଥିଲା, ଗୋଟେ ଜଳପରି ଗୋଟେ ଛାଡ଼ିଥିଲା, ଜଳପରି ଗୋଟେ ରହିଥିଲା, ଜଳପରି ଭିତରେ ଭିତରେ ସବୁ ଭାଙ୍ଗୁଥିଲା ପାଇଁ ଚେଷ୍ଟା କରୁଥିଲା, ପଥରକୁ ବାଡ଼ଉଥିଲା ତା'ର ଇଏରେ, ତା'ର ଶକ୍ତି ମାଧ୍ୟମରେ, ବହୁତ ଶକ୍ତି ଥିଲା ତା'ର। ରାବଣ ତାକୁ ନିଯୁକ୍ତି ଦେଇଥିଲା, ଯାହା ତୁ ସେ ଭାଙ୍ଗୁ ଭାଙ୍ଗିଦେବୁ। ତେଣୁ ହନୁମାନ ଯେତେବେଳେ ଦେଖିଲେ, ଆରେ ଇଏ ଇଏ ଏଇଟା ଭାଙ୍ଗିବା ପାଇଁ ଚେଷ୍ଟା କରୁଛି, ସବୁ ତା ସହିତ ଯୁଦ୍ଧ କରିବା ପାଇଁ ବସିଲେ, ଜଳପରି ସେ ଯୁଦ୍ଧ କରିବା ପାଇଁ ସେଥିରେ ବସିଲେ, ଜଳପରି ତା'ର ରୂପ ଦେଖି, ହନୁମାନ ରୂପ ଦେଖି ଆକର୍ଷିତ ହୋଇଗଲେ, ଆଉ ସେ ଯୁଦ୍ଧ କରିବେ କ'ଣ, ସେ ତାକୁ କୁଣ୍ଡେଇ ପକାଇଲେ। ତେଣୁ ହନୁମାନ ତାକୁ ବିଦା କରିଦେଲେ, କହିଲେ ମୁଁ ଆଜୀବନ ବ୍ରହ୍ମଚାରୀ, ତୁ କ'ଣ ମୋ ପାଖକୁ ଆସୁଛୁ। ଯାଇକି ଏହିଭଳି ଭାବରେ ଜଳପରି କହିଲା, ମୁଁ ରାବଣର କାର୍ଯ୍ୟ କରିବି ନାହିଁ, ମୁଁ ଆପଣଙ୍କର କାର୍ଯ୍ୟ କରିବି, ଆପଣଙ୍କର ଅଫିସରେ ଜଏନ୍ କରିବି, ମୋତେ ଆପଏଣ୍ଟମେଣ୍ଟ ଦିଅନ୍ତୁ, ଏଇଭଳିଆ ସବୁ କଥା ରହିଛି। ଯାହା ହଉ, ଯେତେବେଳେ ନିର୍ମାଣ ଚାଲିଲା, ସେହି ସମୟରେ ରାବଣ ସମସ୍ତେ ତାଙ୍କୁ ଆଡ଼ଭାଇସ୍, ମନ୍ଦୋଦରୀ, ବିଭୀଷଣ ଇତ୍ୟାଦି ସେମାନେ ସବୁ ଆଡ଼ଭାଇସ୍ ଦେଲେ, ଉପଦେଶ ଦେଲେ, ବର୍ତ୍ତମାନ ସମୟ ଅଛି, ବର୍ତ୍ତମାନ ମଧ୍ୟ ସମୟ ଅଛି, ତୁମେ ଯାଇକି ରାମଙ୍କର ଶରଣରେ ଯାଅ। କିନ୍ତୁ ରାବଣ ଇ ଅହଙ୍କାର, ଅହଙ୍କାର ଏ ଯେଉଁ ରହିଛି, ଦଶ ଗ୍ରୀଭ କହିଲେ ଦଶଟି ଇନ୍ଦ୍ରିୟ, ଇନ୍ଦ୍ରିୟମାନଙ୍କର ସେ ଆନନ୍ଦ ପ୍ରାପ୍ତ ହେଉଛି, ଶୁଣିବ ନାହିଁ କଥା, ଶୁଣିଲା ନାହିଁ, ବିଭୀଷଣ ପଳେଇ ଆସିଲେ, ତ୍ୟାଗ କରିଦେଲେ, ନିଜ ଜନକୁ ତ୍ୟାଗ କରିଦେଲେ ବିଭୀଷଣ ଭାଇ, ସେ କ'ଣ କି ଆମର ନିଜ ଜନ ଯେ ଭଗବାନଙ୍କ ଶରଣରେ ଯିବା ପାଇଁ ବାଧା ଦେଉଛନ୍ତି ବା ନିଜେ ଯାଉନାହାନ୍ତି, ସେ କି ନିଜ ଜନ? ତେଣୁ ବିଭୀଷଣ ତ୍ୟାଗ କରି ପଳେଇ ଆସିଲେ, ବିଭୀଷଣଙ୍କ ସହିତ ଦେଖା ହେଇଥିଲା ହନୁମାନଙ୍କର, ହନୁମାନ ସହିତ ଆମେ ଗତକାଲି କହିଥିଲେ, ହନୁମାନ କିଭଳି ଭଗବାନଙ୍କ ନାମ ନେଉଥିଲେ, ରାମ ରାମ ତହିଁ ରାମ ରାମ ତହିଁ ସୁମିରନ କିହ୍ନା, ରାମ ନାମ ସେ ସ୍ମରଣ କରୁଥିଲେ ସବୁବେଳେ ବିଭୀଷଣ। ତେଣୁ ୟାଙ୍କୁ ଯେତେବେଳେ ଦେଖା ହେଲେ, ସେ କହିଲେ, ବିନୁ ହରି କୃପା ମିଳହି ନାହିଁ ସନ୍ତା, ସେ ମଧ୍ୟ ସେ କଥା କହିଲେ, ହନୁମାନ କହିଥିଲେ, ଭଗବାନଙ୍କ କୃପା ବିନା ସନ୍ଥ ବା ସାଧୁ ମିଳନ୍ତି ନାହିଁ, ଏସବୁ କଥା ଥିଲା। ତେଣୁ ବିଭୀଷଣ ପଳେଇ ଆସିଲେ, ତାଙ୍କର ନିଜ ଜନମାନଙ୍କ ସହିତ ଆସିଗଲେ ଶରଣ ନେବା ପାଇଁ। ରାବଣ ର ଭାଇ ବିଭୀଷଣ ଗଲା ଶରଣ, ଶରଣ ସମ୍ଭାଳି ତାକୁ, ତାଙ୍କେ କଲ ରାଜନ ଆରେ ପ୍ରବଳ ବିଭୀଷଣ ଯେତେବେଳେ ଆସିଲା, ଆସିଲେ ସେହି ସମୟରେ ଅନ୍ୟମାନେ ବିରୋଧ କଲେ, ହନୁମାନ ବିରୋଧ କଲେ, ହନୁମାନ ଜାଣିଛନ୍ତି ତାଙ୍କ ବିଷୟରେ, ହନୁମାନ ଛଡ଼ା ଅନ୍ୟମାନେ ସବୁ ବିରୋଧ କଲେ, ଜାମ୍ବବାନ ସୁଗ୍ରୀବ ଅଙ୍ଗଦ ଇତ୍ୟାଦି ସବୁ ବିରୋଧ କଲେ, କହିଲେ ଶତ୍ରୁପକ୍ଷର ବ୍ୟକ୍ତି ତାଙ୍କୁ ଆମେ କେମିତି ନେବା, ଆମେ ଯାଉଛୁ ତାଙ୍କୁ ଆକ୍ରମଣ କରିବା ପାଇଁ, ଶତ୍ରୁପକ୍ଷରୁ ସେ ଆସିଛନ୍ତି। ତେଣୁ ଭଗବାନ ଇଏ ଗୋଟେ କଥା କହିଥିଲେ, ବିଭିନ୍ନ ଶାସ୍ତ୍ରରେ ବିଭିନ୍ନ ସବୁ କଥା ରହିଛି, ଆମର ଶିଷ୍ୟବନ୍ଧୁ ଗୌରବନ୍ଧୁ ସେ ମହାରାଜ ଯେଉଁ କଥା କହିଥିଲେ ଆମେ ସେଇ କଥାଟି କହିବା, କାରଣ ଇଏ ହେଉଛନ୍ତି ଆଚାର୍ଯ୍ୟ, ଆଚାର୍ଯ୍ୟମାନଙ୍କର ତାଙ୍କର ଦୋଷ ନଥାଏ, ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ ଏ କଥାଟି କହିଥିଲେ। ତେଣୁ ସେ କହିଥିଲେ ଭଗବାନ ରାମଚନ୍ଦ୍ର ଗୋଟେ କଥା କହିଲେ ତାଙ୍କୁ। ରାମାୟଣରେ ବିଭିନ୍ନ ପ୍ରକାର କଥାର କଥା ରହିଛି। କଣ୍ଡୁ ପୁତ୍ର ଜଣେ କନ୍ହ ପୁତ୍ର କଣ୍ଡୁକର କଥା କହିଲେ, ଆଉ ଗୋଟେ କପୋତର କଥା କହିଲେ, ଏସବୁ କଥା ରାମାୟଣ ବାଲ୍ମୀକି ରାମାୟଣରେ କୁହାଯାଇଛି। କିନ୍ତୁ ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ ଏ କଥାଟି କହୁଥିଲେ, ଜଣେ ଗୋଟେ ବନରେ ଜଣେ ବ୍ୟକ୍ତି ମନୁଷ୍ୟ ଜଣେ ତାକୁ ବାଘ ଗୋଡ଼ଉଥିଲା। ବାଘଠାରୁ ଉଦ୍ଧାର ପାଇବା ପାଇଁ ସେ ପଳେଇଗଲା, ଗଛ ଉପରେ ଚଢ଼ିଗଲା। ଗଛ ଉପରେ ଚଢ଼ିଗଲା ବେଳେ ଦେଖିଲା ଗୋଟେ ମାଙ୍କଡ଼ଟି ରହିଛି। କେତେ ଜଣ କହନ୍ତି ବାନର ଭାଲୁଟେ ରହିଛି ବୋଲି, ଯାହା ବି ହଉ ମହାରାଜ କହୁଥିଲେ ବାନର ବୋଲି। ତେଣୁ ସେ ଯେତେବେଳେ ଗଲେ ସେ ତାପରେ ସେ ରହିଲା ବାନର ପାଖରେ ଦେଖିକି ମଧ୍ୟ ଆଉ ଦୁଇ ଜଣ ରହିଲେ। ତେଣୁ ବାଘ ଚେଷ୍ଟା କଲା, ଡିପ୍ଲୋମାସି କଲା, ଭେଦ ଆରମ୍ଭ କଲା, ଭେଦ ନୀତି ପ୍ରୟୋଗ କଲା। ମାଙ୍କଡ଼ କହିଲା, ସେ କହିଲା ଦେଖ ସେ ମନୁଷ୍ୟ ଆମର, ଆମେ ସବୁ ଜନ୍ତୁ ପଶୁ, ଆମେ 30 ଲକ୍ଷ ପଶୁ ଅଛୁ, ଜାଣିଛ ତୁମେ, ଜାଣିଛ, ଜ୍ଞାନ ଅଛି ତୁମର, 30 ଲକ୍ଷ ପଶୁ ଆମେ ଅଛୁ, ମନୁଷ୍ୟ ହେଉଛି 4 ଲକ୍ଷ, କିନ୍ତୁ ଆମର ସେ ଶତ୍ରୁ। ତେଣୁ ତାକୁ ବିଶ୍ୱାସ କର ନା, ତାକୁ ପକେଇଦିଅ, ମୁଁ ଖାଇକି ପଳେଇବି, ତୁମକୁ ଛାଡ଼ିଦେବି। ସେ ଶୁଣିଲା, ବାନର ଶୁଣିଲା ନାହିଁ। ସେ କହିଲା ଆମେ ପଶୁ ହେଲେ ମଧ୍ୟ ଆମର ରହିଛି ଧର୍ମ ରହିଛି, ଶୁଣିଲା ନାହିଁ। ତେଣୁ ବାଘ ଅପେକ୍ଷା କରିଛି, କେତେବେଳେ ସେ କ'ଣ ହେବ ଦେଖିବା, ଖାଇବା ମଣିଷ ମାଂସଟା ବହୁତ ଟେଷ୍ଟ ବୋଲି କୁହାଯାଏ। ତେଣୁ ଆମର କେତେଜଣ ଅଛନ୍ତି ସେ ମଣିଷ ମାଂସ ଖାଆନ୍ତି। ଏମିତି ମଧ୍ୟ କୁହାଯାଏ ଯେଉଁ ଗର୍ଭରେ ଯେଉଁ ସନ୍ତାନ ଅଛନ୍ତି ସେ ସନ୍ତାନ ମଧ୍ୟ ଆଣି ଖାଉଛନ୍ତି, ସନ୍ତାନ ମଧ୍ୟ ଆଣିକି ଖାଉଛନ୍ତି, ଆବର୍ଷଣ କରି ସେଇଟା ଖାଉଛନ୍ତି। ତେଣୁ ତାଙ୍କର କ'ଣ ଅବସ୍ଥା ନ ହେବ, କରୋନା ହେଲା ବୋଲି କ'ଣ ବଡ଼ କଥା ହେଲା, ସେମାନେ ତ ସବୁ କାଢ଼ିକି କ'ଣ ତାଡ଼ିକିରି ସବୁ ଖାଇଦେଉଥିଲେ, ଗର୍ଭକୁ ତାଡ଼ିକିରି ଖାଇଦେଉଥିଲେ, ଆଉ ଏବେ ତାଙ୍କୁ କରୋନା ଯଦି ତାଡ଼ୁଛି ଆମେ ସେତେବେଳେ କ'ଣ କହିବା। ତେଣୁ ଯାହା ବି ହଉ, ଇଏ ଯେଉଁ ହେଲା ମନୁଷ୍ୟ ମାଂସ, ସେ ବାଘର ମନୁଷ୍ୟ ମାଂସ ତା'ର ବହୁତ ଟେଷ୍ଟ, ମଣିଷର ମାଂସଟା ବହୁତ ଟେଷ୍ଟ କୁହାଯାଏ, ମନୁଷ୍ୟ ଗୋଟେ ଉନ୍ନତ ସ୍ତର ଜୀବ। ତେଣୁ ସେ ଅପେକ୍ଷା କରିଛି, ଯେତେବେଳେ ମନୁଷ୍ୟଟା କ'ଣ କଲା, ଶୋଇପଡ଼ିଥିଲା, ମାଙ୍କଡ଼ ତାକୁ ଜଗିଥିଲା, ତା'ପରେ ମାଙ୍କଡ଼ ଯେତେବେଳେ ଶୋଇପଡ଼ିଲା ବାଘ ପୁଣି ଡିପ୍ଲୋମାସି କଲା, ବେଦ ନୀତି ପ୍ରୟୋଗ କଲା, କହିଲା ଦେଖ ସେ ମାଙ୍କଡ଼କୁ ତୁମେ ପକେଇଦିଅ, ମୁଁ ଖାଇକି ପଳେଇବି, ତୁମକୁ ଛାଡ଼ିଦେବି। ତେଣୁ ମନୁଷ୍ୟ ଚିନ୍ତା କଲା ଆମେ ଜୀବନ ରକ୍ଷା କରିବା ପାଇଁ ଦରକାର ପଡ଼ିଲେ ଅନ୍ୟର ଅନ୍ୟକୁ ମାରିଦେବା, କିଛି ଅସୁବିଧା ନାହିଁ, ଏଇ ଠେଲିଦେଲା, ପଡ଼ିଗଲା ସେ ମାଙ୍କଡ଼ ତଳେ। ଆଉ କେତେ ଜଣ କହନ୍ତି ସେ ଭାଲୁ ଥିଲା, ପଡ଼ିଲାଟି ତଳେ ରହିଗଲା, କିନ୍ତୁ ମହାରାଜ କହିଥିଲେ ଏଇ କଥା, ସେ କହିଲେ ତଳେ ପଡ଼ିଗଲା ମାଙ୍କଡ଼, କିନ୍ତୁ ବାଘ ଖାଇଲାଣି ତାକୁ। କହିଲେ ଦେଖ ମୁଁ ତତେ କହିଥିଲି, ତାଙ୍କୁ ବିଶ୍ୱାସ କରିବା କଥା ନୁହଁ, କିନ୍ତୁ ଶୁଣିଲୁନି ମୋ କଥା, ଦେଖ ଏବେ ତୁ ଆଖି ଆଗରେ ଦେଖିଲୁ ତ, ଏବେ ତୁ ଯାହା ତାକୁ ଖେଳିଦେ, ମୁଁ ତତେ ଖାଇବିନି, ମୁଁ ତାକୁ ଖାଇ ପଳେଇବି। ତେଣୁ ମାଙ୍କଡ଼ ଗଲା, ମାଙ୍କଡ଼ ଗଲା, ତଥାପି ସିଏ ଭଲ, ସେ ମନୁଷ୍ୟ ଭୁଲ କରୁ, ସିଏ ତା ଧର୍ମରୁ ବିଚ୍ୟୁତ ହେଉ, ଆମେ ଆମର ଧର୍ମରୁ କାହିଁ ବିଚ୍ୟୁତ ହେବା କହିକିରି ସିଏ ଆଉ କିଛି ବାଘକୁ ସାହାଯ୍ୟ କଲା ନାହିଁ। ଏଇଭଳି ଭାବରେ ଆମର ମହାରାଜ କହିଥିଲେ କଥାଟି, ଯାହା ବି ହଉ ଅନେକ କଥା ସବୁ ରହିଛି। ତେଣୁ ଏହିଭଳି ଭାବରେ ଗୋଟେ ପ୍ରସିଦ୍ଧ ଉକ୍ତି ରହିଛି ଭଗବାନଙ୍କର, ବାଲ୍ମୀକି ରାମାୟଣରେ ସେ ଉକ୍ତିଟି ରହିଛି, ଶକୃଦେବ ପ୍ରପନ୍ନାୟ ତବାସ୍ମିତି ଚ ଯାଚତେ ଅଭୟଂ ସର୍ବଭୂତେଭ୍ୟ ଦଦାମ ଏତଦ୍ ବ୍ରତଂ ମମ। ଭଗବାନଙ୍କର ଇଏ ହେଉଛି ବ୍ରତ, ଆମେ ଅନେକ ପ୍ରକାର ବ୍ରତ କରୁଛେ, କିନ୍ତୁ ଭଗବାନଙ୍କର ବ୍ରତ କ'ଣ, ଆମେ ବ୍ରତ କରୁଛେ ଭଗବାନ ପାଇବା ପାଇଁ, ଭଗବାନ କ'ଣ ପାଇଁ ବ୍ରତ କରିବେ ନା, ଭକ୍ତକୁ ପାଇବା ପାଇଁ। ଭକ୍ତ ଏବଂ ଭଗବାନଙ୍କର ଏଇଭଳି ଭାବେ ପ୍ରେମର ଆଦାନ ପ୍ରଦାନ ହୁଏ। ଦଦାତି ପ୍ରତି ଗୁଣାଦି ଗୁହେ ମାଖାତି ପୁଚ୍ଛତି ଭୁଙ୍କ୍ତେ ବଜେତି ସର୍ବିଧା ପ୍ରୀତି ଲକ୍ଷଣ। ଇଏ ହେଉଛି ସତ୍ସଙ୍ଗ, ଛୟ ସତସଙ୍ଗ, ଛୟ ବେଗ, ଛୟ ଦୋଷ, ଛୟ ଗୁଣ, ଛୟ ସତସଙ୍ଗ, ଏସବୁ ରହିଛି। ଇଏ ହେଉଛି ଛୟ ସତସଙ୍ଗ, ଏଇଭଳି ଭାବେ ପ୍ରେମର ଆଦାନ ପ୍ରଦାନ ହୁଏ। ତେଣୁ ଶକ୍ରଦେବ, ଶକ୍ରଦେବ କହିଲେ ଥରେ ମାତ୍ର, ଅଶକୃତ ନୁହଁ, ଅଧିକା ଥର ଦରକାର ନାହିଁ, କଟେ ଶକୃତ, ଶକୃଦେବ ପ୍ରପନ୍ନ ଆୟ, ପ୍ରଭୁ ମୁଁ ଆପଣଙ୍କ ଶରଣରେ ଗଲି, ପ୍ରପନ୍ନ ହୋଇଗଲି ପ୍ରଭୁ, ତବାସ୍ମିତି ପ୍ରଭୁ ମୁଁ ଆପଣଙ୍କର, ତବ ଅସ୍ମି ମୁଁ ଆପଣଙ୍କର, ଏଇଭଳି ଭାବେ ଯାଚତେ ଏଇଭଳି ଭାବେ ପ୍ରାର୍ଥନା କରନ୍ତି। ତାହେଲେ ଅଭୟଂ ସର୍ବଭୂତେଭ୍ୟୋ, ଖାଲି ମନୁଷ୍ୟ ନୁହଁ, ପଶୁ ପକ୍ଷୀ କୀଟପତଙ୍ଗ ସମସ୍ତଙ୍କୁ ମୁଁ ଅଭୟ ପ୍ରଦାନ କରେ। ଇଏ ହେଉଛି ଦଦାମ ଏତଦ୍ ବ୍ରତଂ ମମ, ଇଏ ହେଉଛି ମୋର ବ୍ରତ, ଭଗବାନ କହିଲେ। ତେଣୁ ଆଉ କାହାର କିଛି, ଆଉ କିଛି ପ୍ରତିବାଦ କେହି କରିପାରିଲେ ନାହିଁ। ତେଣୁ ତାଙ୍କୁ ଡକାଗଲା, ବିଭୀଷଣଙ୍କୁ ଡକାଗଲା, ଆମର ଆପଣ ଗଲେ ରହିଛନ୍ତି, ଯେଉଁ ରହିଛନ୍ତି ରାମେଶ୍ୱରମ, ରାମେଶ୍ୱରମ କିଏ ଯାଇଛ, ମାତ୍ର ଜଣ କିଏ ଯାଇଛନ୍ତି, ହଁ ମୋତେ ଧନୁଷ୍କୋଟି ଗୋଟେ ଅଛି, ଧନୁଷ୍କୋଟି ହଁ, ସେଇଠି ସେଇଠୁ ଆରମ୍ଭ ହେଲା, ମାନେ କ'ଣ ବ୍ରିଜ୍ ଆରମ୍ଭ ହୋଇଥିଲା ଧନୁଷ୍କୋଟି, ବର୍ତ୍ତମାନ ମଧ୍ୟ ରହିଛି ସେଠି, ମୁଁ ଦୁଇ ଥର ଯାଇଛି। ତେଣୁ ସେଇଠି ଯେତେବେଳେ ତାଙ୍କୁ ଆଣିଲେ, ତାଙ୍କୁ କୁହାଗଲା, ଏ କଥାଟି କୁହାଯାଏ, ତାଙ୍କୁ ସିଏ ସମ୍ବୋଧନ କଲେ, ଲଙ୍କେଶ ଆସ। ତେଣୁ ଅନ୍ୟମାନେ କହିଲେ, ଆଜ୍ଞା ଇଏ ଲଙ୍କେଶ ନୁହଁ, ଲଙ୍କେଶର ଭାଇ ନା କିଛି କଥା ନାହିଁ, ମୁଁ କହିଦେଇଛି ଲଙ୍କେଶ, ସେ ଲଙ୍କାର ରାଜା ହେବେ। ଏ ଗୋଟେ କଥା ଆସେ, ରାବଣ ଯେଉଁ ଦଶ ଶିର କାଟିକି ପକେଇକିରି ଯେଉଁ ଲଙ୍କା ରାଜ୍ୟ ପ୍ରାପ୍ତ ହୋଇଥିଲେ, ବିଭୀଷଣ କେବଳ ମୁଣ୍ଡକୁ ନୁଆଁଇ ଦେଲେ, ଗୋଟେ ଖାଲି ମସ୍ତକୁ ଖାଲି ନୁଆଁଇ ଦେଲେ, ସେଥିରେ ସେ ପାଇଗଲେ, ଲଙ୍କାର ରାଜ୍ୟ ପ୍ରାପ୍ତ ହୋଇଗଲେ। ତେଣୁ ଏଇ କୁହାଯାଇ, ଯୋ ସମ୍ପତ୍ତି ଶିବ ରାବଣ ହି ଦିନି ଦିଏ ଦଶନାଥ, ସୋଇ ସମ୍ପଦା ବିଭୀଷଣ ହିଁ ସକୁଚି ଦିନି ରଘୁନାଥ। ଯୋ ସମ୍ପତ୍ତି ଶିବ ରାବଣ ହିଁ, ଯେଉଁ ସମ୍ପତ୍ତି ଶିବ ଦେଇଥିଲେ ଯାହାଙ୍କୁ, ରାବଣ ହିଁ ଦିନି ଦିଏ ଦଶମାଥ, ସେ ଦଶମାଥ ଦଶ ମାଥକୁ ବା ମଥାକୁ ସବୁ ପକେଇକିରି ତାଙ୍କୁ ଶିର ବଳି ଦେଇକରି ସେ ପାଇଥିଲେ ଲଙ୍କା ରାଜ୍ୟ। କିନ୍ତୁ ଭଗବାନ ରାମଚନ୍ଦ୍ର କ'ଣ କଲେ, ସୋଇ ସମ୍ପଦା ସେଇ ଲଙ୍କା ରାଜ୍ୟ ଦେଲେ ବିଭୀଷଣ ହିଁ ସକୁଚି ଦିନି ରଘୁନାଥ, ବହୁତ ସଙ୍କୋଚରେ ଦେଲେ, କ'ଣ ତାଙ୍କୁ ମୁଁ ଦେଇପାରିବି, ଭଗବାନ ଋଣୀ ରହିଯାଆନ୍ତି ଭକ୍ତଙ୍କ ପାଖରେ, ଭଗବାନ କାହାର ଋଣୀ ରହିବା ଆବଶ୍ୟକତା ନାହିଁ, ଭଗବାନ ସମସ୍ତଙ୍କୁ କ'ଣ ଏକ ବହୁନାମ ଯେଉଁ ବିଧାତି କାମନା, ସମସ୍ତଙ୍କର କାମନା ସେ ପୂରଣ କରନ୍ତି ଭଗବାନ, ତାଙ୍କର କିଛି କାମନା ନାହିଁ କି ପୂରଣ କରିବ, କିନ୍ତୁ ତଥାପି ଭଗବାନ ରହିଯାଆନ୍ତି, ଋଣୀ ରହିଯାଆନ୍ତି। ତେଣୁ ଏଠି କୁହାଯାଉଛି, ଯଦି ପଚାରିଲେ ପ୍ରଭୁ ଆପଣ ତାଙ୍କୁ ଦେଇଦେଲେ ଲଙ୍କା ରାଜ୍ୟ ଦେଇଦେଲେ, ଯଦି ରାବଣ ଆସିବ ଶରଣ ନେବା ପାଇଁ, ତାହେଲେ କ'ଣ କରିବେ ଆପଣ, ଆଉ ତ ଲଙ୍କା ନାହିଁ ଆପଣ ଦେଇଦେଲେ, ନା କିଛି ନାହିଁ କହି ବାତ ନାହିଁ, ନା କେମିତି, ନା ମୋର ଅଯୋଧ୍ୟାକୁ ମୁଁ ଦେଇଦେବି, ଅଯୋଧ୍ୟା ତ ମୁଁ ଦେଇଦେବି, ଇଏ ଭଗବାନଙ୍କର ଭକ୍ତ ବତ୍ସଳତା, ଭଗବାନଙ୍କର କେହି ଶତ୍ରୁ ନାହାନ୍ତି ମିତ୍ର ନାହାନ୍ତି। ନ ଆମେ ଦୋଷ୍ୟୋସ୍ଥିନ ପ୍ରିୟ ସମୂହଂ ସର୍ବଭୂତେଷୁ, ନ ଆମେ ଦୋଷ୍ୟୋସ୍ଥିନ ପ୍ରିୟ ଯେ ଭଜନ୍ତି ତୁମାଂ ଭକ୍ତ୍ୟା ମୈତେ ତେଷୁ ଚାପ୍ୟହଂ, ମୁଁ ସମସ୍ତଙ୍କ ପ୍ରତି ସମାନ, ମୋର କେହି ପ୍ରିୟ ନୁହନ୍ତି କି ଅପ୍ରିୟ ନୁହନ୍ତି, ସମସ୍ତେ ମୋର ସମାନ, ଯିଏ ମୋର ଶରଣରେ ଆସେ ମୁଁ ତାକୁ ସୁରକ୍ଷା ଦିଏ, ତୁ ଶବ୍ଦ ସେଥିପାଇଁ ବ୍ୟବହାର କରାଗଲା। ତେଣୁ ରାବଣଙ୍କୁ ବିଭୀଷଣଙ୍କୁ ଭଗବାନ ତାଙ୍କର ଶରଣରେ ନେଲେ, ଫ୍ୟୁଚର ଭବିଷ୍ୟତରେ ସିଏ ଏବେ ଲଙ୍କାର ବର୍ତ୍ତମାନ ମଧ୍ୟ ରହିଛନ୍ତି ବିଭୀଷଣ, ହନୁମାନ ମଧ୍ୟ ରହିଛନ୍ତି, ହନୁମାନ କଥା ଆସିବ, ହନୁମାନଙ୍କ ସ୍ତୁତି କରିବା ପୂର୍ବରୁ ହନୁମାନ ସ୍ତୁତି ଶୁଣିବା, ଶୁଣିବା ପୂର୍ବରୁ ଆଗ ଆମେ ହନୁମାନଙ୍କୁ ସ୍ତୁତି କରିଦେବା, ତାପରେ ହନୁମାନଙ୍କ ସ୍ତୁତି ଶୁଣିବା, ହନୁମାନଙ୍କର ଏଇଭଳି ଭାବରେ ରହିଛି ତାଙ୍କର ଗୁଣ, ତାପରେ ତାଙ୍କର ଶୁଣିବା କିଭଳି ସେ ସ୍ତୁତି କରିଛନ୍ତି, 19 ଅଧ୍ୟାୟରେ ଆସିବ ସେ କଥା। ତେଣୁ ବିଭୀଷଣଙ୍କୁ ଯେତେବେଳେ ନେଇକରି ଇଏ କଲେ, ତାପରେ ଚାଲିଲା ଯୋଗାଡ଼, ଚାଲିଲା କେମିତି ଯୁଦ୍ଧ ହେବ, ବର୍ତ୍ତମାନ ଯିବେ ଲଙ୍କାକୁ ପ୍ରବେଶ କରିବେ, ବର୍ତ୍ତମାନ ସୁନ୍ଦରାକାଣ୍ଡ ସରିଲା, ଯୁଦ୍ଧକାଣ୍ଡ ଆରମ୍ଭ ହେବ, ଯୁଦ୍ଧକାଣ୍ଡରେ ହନୁମାନଙ୍କର କ'ଣ ସବୁ ରୋଲ୍ ରହିଛି ଆମେ ଶୁଣିବା ହନୁମାନଙ୍କର। ତେଣୁ ଆମର ସମୟ ହୋଇଯାଇଛି, ଆମର କଥାକୁ ବିଶ୍ରାମ ଦେବା, କାହାର କିଛି ପ୍ରଶ୍ନ ନାହିଁ ତ, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଶ୍ରୀ ରାମାୟଣ କି ଜୟ, ଜୟ ହନୁମାନ ମହାରାଜ କି ଜୟ, ସୀତାରାମ ଲକ୍ଷ୍ମଣ ହନୁମାନ ଜୀବ କି ଜୟ, ଶ୍ରୀଲ ପ୍ରଭୁପାଦ ମହାରାଜ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ସମ୍ବେଦ ବରଭକୁନ୍ଦ କି ଜୟ, ଦାୟୀ ଗୋତ୍ମାନନ୍ଦେ।
ଗୀତା ଗୋମଣ୍ଡା। सद्या